ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହଲା ମୁଖ୍ୟ ଖବର। ବାତ୍ୟା ଦାନାଥି ରାଜ୍ୟର 14 ଜିଲ୍ଲାନ 616 କୋଟି ଅଧିକା ଟଙ୍କାର ହୋଇଛି ନୁକସାନ, କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ହରେକୃଷ୍ଣ ମହତାବଙ୍କର 125 ଜନ୍ମବାର୍ଷିକୀ ଜାତୀୟ ଉତ୍ସବ ଭାବେ ପାଳନ କରିବାର ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକେ ବିକଶିତ କରିବାର ଲାଗି ୟୁନାଇଟେଡ୍ କିଙ୍ଗଡମ୍ର ଭାରତୀୟ ହାଇକମିଶନରଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉ ସୁଲଭ ମୂଲ୍ୟତି ଖାଉଟିମାନଙ୍କୁ ଚାଉଳ ଓ ଅଟା ଯୋଗାବାର ଲାଗି ଭାରତ ବ୍ରାଣ୍ଡର 2 କ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏଥର ପୂରା ଖବର। ବାତ୍ୟା ଦାନାଥି ରାଜ୍ୟର 14 ଜିଲ୍ଲାର ମୋଟ 616,19,30,000 ଟଙ୍କାର ନୁକସାନ ହୋଇଛି ବୋଲି ରାଜସ୍ୱ ଓ ବିଭାଗୀୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଆଜି ଭୁବନେଶ୍ୱରର ବାତ୍ୟା ଦାନାଥି ହୋଇଥିବା ନୁକସାନର ଚୂଡ଼ାନ୍ତ ରିପୋର୍ଟ ବାବଦେ ସାମ୍ବାଦିକ ସମ୍ମିଳନୀ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ ଯେ ଏହା ଦିନେ ଦୁଇ ଦିନ ଭିତରେ ବାତ୍ୟା ନୁକସାନ ଟଙ୍କା ଦିଆଯିବା, କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏହି ଟଙ୍କା ଦିଆଯିବା, ଇତାର ଉତ୍ତରୁ ଜିଲ୍ଲାପାଳମାନେ ବ୍ଲକ୍ର ଟଙ୍କା ମାଟିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ବାତ୍ୟାଥି ମୋଟ 3,62,935 ହେକ୍ଟର ଜମି ପ୍ରଭାବିତ ହୋଇଛେ, ଆଉ 1,72,356 ହେକ୍ଟର ଜମିର ଫସଲ ନୁକସାନ ହୋଇଛେ। ସେନ୍ତା 16,417 ଘର ବାତ୍ୟାଥି ପ୍ରଭାବିତ ହୋଇଛେ। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ନ ବାତ୍ୟା ନୁକସାନ ବାବଦେ ସମୀକ୍ଷା କରିଛନ୍। କ୍ଷତିଗ୍ରସ୍ତ କେନ୍ସିଭିଲ୍ ଗରିବ ଲୋକ ଯେନ୍ତା ସରକାରୀ ସାହାଯ୍ୟ ବାଦ୍ ନାଇଁ ପଡ଼ବେ, ସେଥିର୍ଲାଗି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାର୍କେ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଏ ଅବସରରେ ପଞ୍ଚାୟତିରାଜ, କୃଷି, ରାସ୍ତା ଆଉ କୋଠାବାଡ଼ି, ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ପ୍ରାଣୀସମ୍ପଦ ବିଭାଗ ତରଫରୁ ନିଆଯାଇଥିବାର ପଦକ୍ଷେପର ନୁକସାନ ବାବଦେ ମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଥିଲା। ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର 125 ଜନ୍ମବାର୍ଷିକୀ ଭିଲ୍ ଜାତୀୟ ଉତ୍ସବ ଭାବେ ପାଳନ କରବାର୍କେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ହୋଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମକୁ କହିଛନ୍ ଯେ ଓଡ଼ିଶାର କିମ୍ବଦନ୍ତୀ ରାଷ୍ଟ୍ରବାଦୀ ନେତାଙ୍କୁ ଏଇଟା ମହାନ ଶ୍ରଦ୍ଧାଞ୍ଜଳି ଏ। ଇନ ଜଣାଇ ଦିଆଯାଇପାରେ ଯେ ରାଜ୍ୟ ସରକାର ଡକ୍ଟର ମହତାବଙ୍କର 125 ଜନ୍ମବାର୍ଷିକୀ ବଛର ସାରା ପାଳନ କରିବାର ଲାଗି ନିଷ୍ପତ୍ତି ନେଇଛନ୍। ଏହା 21 ତାରିଖରୁ 3 ତାରିଖ ତକ ଭୁବନେଶ୍ୱରର ଜୟନ୍ତୀ ସମାରୋହ ହେବାର୍କେ ଥିବାର ବେଳେ ଏହା ବଛରେ ତକ ସାରା ରାଜ୍ୟ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେବା। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକେ ଅଧିକା ବିକଶିତ କରିବାର ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱଥି ଗୋଟିଏ ଉଚ୍ଚା ଦର୍ଜାର ପ୍ରତିନିଧି ଦଳ ୟୁନାଇଟେଡ୍ କିଙ୍ଗଡମ୍ ଗସ୍ତ କରିଛନ୍। ସେନ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ବିକ୍ରମ ଦୋରାଇ ସ୍ୱାମୀଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଭେଟିଛନ୍। ଏ ସମୟଥି ୟୁନାଇଟେଡ୍ କିଙ୍ଗଡମ୍ ଆର୍ ୟୁରୋପୀୟ ପରିଦର୍ଶକଙ୍କ ଭିତରେ ଓଡ଼ିଶାର ସମୃଦ୍ଧି, ସଂସ୍କୃତି, ଐତିହ୍ୟ, କଳାର ସୌନ୍ଦର୍ଯ୍ୟକେ ତହକାବାର ଲାଗି ଆଲୋଚନା କରାଯାଇଥିଲା। ଏ ଅବସରରେ ହାଇକମିଶନର ଶ୍ରୀ ଦୋରାଇ ସ୍ୱାମୀ ଟୁର୍ ଅପରେଟର ଆର୍ ଡେଷ୍ଟିନେସନ୍ ମ୍ୟାନେଜମେଣ୍ଟ କମ୍ପାନୀର ଶାସ୍ତି ଓଡ଼ିଶାର ପର୍ଯ୍ୟଟନକେ ଲୋକାଭିମୁଖୀ କରିବାକେ ପ୍ରସ୍ତାବ ଦେଇଥିଲେ। ଏତା ଛଡ଼ା ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ ନୀତି ବାବଦେ ଆଲୋକପାତ କରିଥିଲେ, ଯେଣ୍ଟା ନିବେଶକମାନଙ୍କୁ ଅତକା ନୁ ଅତକା ଆକୃଷ୍ଟ କରି ଆସିଛେ। ଭାରତ ହେଉଛେ ଗୁଟେନ ଦେଶ ଯେନ 11 ଭାଷାତି ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍। ଗଲାକାଲି ନୂଆଦିଲ୍ଲୀନ କେନ୍ଦ୍ରୀୟ ହିନ୍ଦୀ ସମିତିର 32 ବୈଠକଟି ଅଧ୍ୟକ୍ଷତା କରିକରି ଶ୍ରୀ ଶାହା କହିଛନ୍ ଯେ ହିନ୍ଦୀକେ ବରକସ କରବାର ଲାଗି 2 ପ୍ରମୁଖ ପଦକ୍ଷେପ ଦରକାର ରହିଛେ। ହିନ୍ଦୀ ସାହିତ୍ୟକେ ତହକାବାର ଆଉ ସଂରକ୍ଷଣ ଦେବାର ଆର୍ ସବୁ ଆଧୁନିକ ପାଠ୍ୟକ୍ରମଟି ହିନ୍ଦୀ ଆର୍ ଆଞ୍ଚଳିକ ଭାଷାତି ମିଳିପାରବାର ଜରୁରୀ ବୋଲି ଶ୍ରୀ ଶାହା କହିଛନ୍। ବୈଠକଟି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନୂଆ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆର୍ ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ ଯୋଗ ଦେଇଥିଲେ। ସରକାରୀ କର୍ମଚାରୀଙ୍କର ଅବସର ସମୟଥି ପରିବାର ବାବଦେ ସୂଚନା ସଂଗ୍ରହ କରାଯିବାର ବେଳେ ଝିଅମାନଙ୍କର ନାଁକେ କାଗଜପତ୍ରଥି ସାମିଲ କରିବାର ଲାଗି ପେନ୍ସନ୍ ଆର୍ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ତରଫରୁ କୁହାଯାଇଛି। ସରକାରୀ କର୍ମଚାରୀଙ୍କର ଫ୍ୟାମିଲି ପେନ୍ସନ୍ ଲାଗି ଯୋଗ୍ୟ ପରିବାର ସଦସ୍ୟମାନଙ୍କର ତାଲିକାନୁ ଝିଅମାନଙ୍କର ନାଁକେ ବାଦ୍ ଦିଆଯାଇ ନପାରେ। ସରକାରୀ କର୍ମଚାରୀଙ୍କର ଅବସର ସମୟଥି ପରିବାର ବାବଦେ ସୂଚନା ସଂଗ୍ରହ କରାଯିବାର ବେଳେ ଝିଅମାନଙ୍କର ନାଁକେ କାଗଜପତ୍ରଥି ସାମିଲ କରିବାର ଲାଗି ପେନ୍ସନ୍ ଆର୍ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ତରଫରୁ କୁହାଯାଇଛି। ସରକାରୀ କର୍ମଚାରୀଙ୍କର ଫ୍ୟାମିଲି ପେନ୍ସନ୍ ଲାଗି ଯୋଗ୍ୟ ପରିବାର ସଦସ୍ୟମାନଙ୍କର ତାଲିକାନୁ ଝିଅମାନଙ୍କର ନାଁକେ ବାଦ୍ ଦିଆଯାଇ ନପାରେ। ଜଣେ ଝିଅ ବିହା ହେବାର, ଫେର୍ ଘେ ବିହା ହେବାର କି ଚାକିରି ନାଇଁ ପାଇବାର ତକ୍ ଫ୍ୟାମିଲି ପେନ୍ସନ୍ ପାଇବାର ଯୋଗ୍ୟ। ଇତାର ଛଡ଼ା ପଚିଶ ବର୍ଷ ନତକା ବୟସର ଛାଡ଼ପତର ହୋଇଥିବା ଝିଅ ଭିଲ୍ ଫ୍ୟାମିଲି ପେନ୍ସନ୍ ପାଇପାରବେ। କେନ୍ଦ୍ର ସରକାରଙ୍କର ଓଡ଼ିଶାର କ୍ୟାଡର ଆଇଏଏସ୍ ଆର୍ ଡିପାର୍ଟମେଣ୍ଟ ଅଫ୍ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ପାଣ୍ଡେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ ହିସାବେ ଅତିରିକ୍ତ ଦାୟିତ୍ୱ ତୁଲାବେ। 1987 ବ୍ୟାଚ୍ର ଶ୍ରୀ ପାଣ୍ଡେ ଏଚ୍ଏନ୍ ନିବେଶାର ସାର୍ବଜନୀନ ପରିସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ହିସାବେ ଦାୟିତ୍ୱ ତୁଲାବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ଖାଇବାର ଦରର ଦାମ ସ୍ଥିର ରଖବାର ସହିତ ଚାଷୀମାନଙ୍କୁ ଠିକ୍ ଦାମ ସୁନିଶ୍ଚିତ କରିବାର ଲାଗି ପଦକ୍ଷେପ ନେଇଛନ୍ ବୋଲି ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍। ଆଜି ନୂଆଦିଲ୍ଲୀନ ଭାରତ ବ୍ରାଣ୍ଡ ଚାଉଲ ଆର୍ ଅଟାର 2 କ୍ଷେବର ଶୁଭାରମ୍ଭ କରିକରି ଶ୍ରୀ ଯୋଶୀ କହିଛନ୍ ଯେ ଭାରତ ବ୍ରାଣ୍ଡ ଅଟା କେଜିକ 30 ଆର୍ ଭାରତ ବ୍ରାଣ୍ଡ ଚାଉଲ କେଜିକ 34 ଥି ମିଳୁଛି। ଏ ଅବସରରେ ମନ୍ତ୍ରୀ ଶ୍ରୀ ଯୋଶୀ ଗଣମାଧ୍ୟମକୁ କହିଛନ୍ ଯେ ଭାରତ ବ୍ରାଣ୍ଡର ଅଟା ଓ ଚାଉଲ ବିକ୍ରି ଲାଗି ବଜାରଥି ସୁଲଭ ମୂଲ୍ୟଥି ଯୋଗାଣ ବଢ଼ବାର ଇ ଗୁରୁତ୍ୱପୂର୍ଣ୍ଣ ଖାଇବାର ଦରବମାନଙ୍କର ଦାମ କମ୍ କରବାର୍ଥି ସାହାଯ୍ୟ କରବା। ଭାରତ ବ୍ରାଣ୍ଡର ଉତ୍ପାଦ କେନ୍ଦ୍ରୀୟ ଭଣ୍ଡାର ନାଫେଡାର ଏନ୍ଏଫ୍ସିସିଏଫ୍ ଷ୍ଟୋର୍ନୁ ଘିନାଯାଇପାରବା। 98% ନୁ ଅଟକା 2,000 ନୋଟ୍ ବ୍ୟାଙ୍କ୍ ଫେରିଛେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ସୂଚନା ଦେଇଛି। 2016 ନଭେମ୍ବର ମାସେ ଘୋଷଣା କରାଯାଇଥିବା ବିମୁଦ୍ରୀକରଣ ପଛେ ପହିଲା ଥର ଲାଗି 2,000 ନୋଟ୍ ଚାଲବାରଟା ଉଠାଇ ଦିଆଯାଇଛି। ସୂଚନା ଅନୁସାରେ 2023 ମେ ମାସେ 19 ଦିନ 2,000 ନୋଟ୍ ଉଠାଇ ଦିଆଯିବାର ବାବଦେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ସେତେବେଳେ 3,56,000 କୋଟି ଦୁଇ ହଜାର ନୋଟ୍ ବଜାରଥି ଚାଲୁଥିଲା। ଗଲା ମାସ ଶେଷ ତକ 98.04% 2,000 ନୋଟ୍ ବ୍ୟାଙ୍କ୍ ଫେରିଛେ। ଆଉ 6,970 କୋଟି 2,000 ନୋଟ୍ ବ୍ୟାଙ୍କ୍ ଫେରିବା ବୋଲି ରିଜର୍ଭ ବ୍ୟାଙ୍କ୍ କହିଛନ୍। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁ ଆମଟାକୁଆ ଯାଉ ଖାଇକରି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଘଟଣାର ଆର୍ଡିସି ସ୍ତରୀୟ ତଦନ୍ତ ହେବା ଆଜି ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। ଘଟଣାଟି ଆଉ ଦୁଇଜଣ ଗୁରୁତର ଅସୁସ୍ଥ ହୋଇକରି ଏଚ୍ଏନ୍ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଚିକିତ୍ସିତ ହେଉଛନ୍। ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରୀ ଫାଟର ମରାମତି ପ୍ରକ୍ରିୟା ମୁହୁଲିଛେ ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଯେ ପାଚେରୀତି ଥିବାର ଫାଟ ପୂର୍ଣ୍ଣାଏ ଭିନ୍ଭିନ୍ ସମିଆତି ଭିନ୍ଭିନ୍ ରକମର ଉଚ୍ଛେଦ ସମିଆତି ଏଇଟା ସୃଷ୍ଟି ହୋଇଛେ। ଫାଟ ବାବଦେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକେ ଚିଠି ଲେଖାଯାଇଥିଲା। ନିର୍ଦ୍ଦିଷ୍ଟ ସମିଆ ଭିତରେ ଫାଟମାନଙ୍କର ମରାମତି କରାଯିବାର ଲାଗି ଯୋଜନା କରାଯାଇଛି। ଖୁବ୍ ଜଲ୍ଦି ମରାମତି କାମ ଶେଷ ହେବ ବୋଲି ଆଇନମନ୍ତ୍ରୀ କହିଛନ୍। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆର୍ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ସୋନପୁର ବ୍ଲକ ପରିସରର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ହୋଇଯାଇଛି। ଶିବିରଥି ବ୍ଲକର 15 ଗ୍ରାମ ପଞ୍ଚାୟତରୁ 100 ଅତକା ହିତାଧିକାରୀ ପଞ୍ଜିକୃତ ହୋଇଛନ୍। ଏତାର ଛଡ଼ା ଦୃଷ୍ଟିବାଧିତ ଶ୍ରବଣବାଧିତ ଆଉ ସିକିଲ୍ ସେଲ୍ ହିତାଧିକାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇକରି ପ୍ରମାଣପତ୍ର ଦିଆଯିବା। ନୂଆପଡ଼ାଠାରେ ଜିଲ୍ଲା ସ୍ୱାସ୍ଥ୍ୟ ପରିଚାଳନା କମିଟିରେ ବୈଠକ ହୋଇଯାଇଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇକରି ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟାକେ ଲୋକାଭିମୁଖୀ କରବାର ଲାଗି ଆହ୍ୱାନ ଦେଇଛନ୍। ବୈଠକଟି ବାର୍ଷିକ କାର୍ଯ୍ୟ ଖସଡ଼ା ଉପରେ ଭିଲ୍ ଆଲୋଚନା କରାଯାଇଥିଲା। ଏ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ପରିସରର ସିଟି ସ୍କାନ୍ ଉଦ୍ଘାଟିତ ହୋଇଛି। ବୈଠକଟି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀଧର ସେନାପତି ପ୍ରମୁଖ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକା ତରଫୁ ସାପ୍ତାହିକ ବଜାରଠାରେ ନୂଆ ମାର୍କେଟର ଭୂମିପୂଜା କରାଯାଇଛି। ଏଥିଲାଗି 2,97,00,000 ଟଙ୍କାର ବ୍ୟବରାଦ କରାଯାଇଛି। ଇଟା ହେଲେ 500 ଅତକା ଦୋକାନୀ ବ୍ୟବସାୟୀ ଲାଭ ପାଇବେ। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ସହିତ ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ମୁଖ୍ୟ ନିର୍ବାହୀ ଅଧିକାରୀ କସ୍ତୁରୀ ପଣ୍ଡାଙ୍କ ସହିତ ସବୁ କାଉନ୍ସିଲର ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା ଜଙ୍ଗଲ ବିଭାଗ ହଳଦିଆ ଖୋଳ ଗାଁରୁ ଗୋଟିଏ କୁଆଁ ଭିତରୁ ଗୋଟିଏ ହାତୀ ଛୁଆକେ ଉଦ୍ଧାର କରାଯାଇଛି। 14 ହାତୀ ରିଆମାଲ ରେଞ୍ଜର କୁଣ୍ଡେଇଗୋଲାର ହଳଦିଆ ଖୋଳନୁ ଗାଁ ବୁଲୁଥିବା ବେଳେ ହାତୀ ଛୁଆଟା କୁଆଁ ଭିତରେ ପଡ଼ିଯାଇଥିଲା। ଜିଲ୍ଲା ସରକାରୀ ବନାଞ୍ଚଳ ଅଧିକାରୀ ସ୍ୱାଧୀନତା ସାହାଣୀଙ୍କ ତତ୍ତ୍ୱାବଧାନରେ ଉଦ୍ଧାର କରାଯାଇଥିବା ହାତୀ ଛୁଆକେ ହାତୀମାନଙ୍କ ପାଖେ ପହଞ୍ଚାଇ ଦିଆଯାଇଥିଲା। ସୁନାମୀ ବାବଦେ ସଚେତନତା ସୃଷ୍ଟି ଆଉ ଏଥର ପ୍ରକୋପନୁ ଲୋକର ଜୀବନ ରକ୍ଷା କରବାର ଲାଗି ଫି ବଛର ଆଜିର ଦିନକେ ବିଶ୍ୱ ସୁନାମୀ ସଚେତନତା ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ସାଧାରଣ ସଭାତି ଏ ବିଷୟ ପାରିତ ହେବାର ଉତରୁ 2016 ନଭେମ୍ବର 5 ତକ ପହିଲା ଥର ଲାଗି ବିଶ୍ୱ ସୁନାମୀ ଦିବସ ପାଳନ କରାଯାଇଥିଲା। ସବୁ ଦେଶକେ ଏହି ପ୍ରାକୃତିକ ବିପର୍ଯ୍ୟୟ ବାବଦେ ସଚେତନତା ସୃଷ୍ଟି କରବାର ଆର୍ ଧନଜୀବନ ରକ୍ଷାର ଲାଗି ମିଳିତ ଜାତିସଂଘ ଆହ୍ୱାନ ଦେଇଛି। ବାତ୍ୟା ଦେନାଥି ରାଜ୍ୟର 14 ଜିଲ୍ଲା ନ 616 କୋଟି ନ ଅଧିକା ଟଙ୍କାର ହୋଇଛି ନୁକସାନ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ହରେକୃଷ୍ଣ ମହତାବଙ୍କର 125 ନମ୍ବର ଜନ୍ମବାର୍ଷିକୀ ଜାତୀୟ ଉତ୍ସବ ଭାବେ ପାଳନ କରିବାର ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବାର ଲାଗି ୟୁନାଇଟେଡ୍ କିଙ୍ଗଡମ୍ର ଭାରତୀୟ ହାଇକମିଶନରଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଉ ସୁଲଭ ମୂଲ୍ୟତି ଖାଉଟିମାନଙ୍କୁ ଚାଉଳ ଆର୍ ଅଟା ଯୋଗାବାର ଲାଗି ଭାରତ ବ୍ରାଣ୍ଡର 2 ନମ୍ବର କ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଆଜିର ଆଞ୍ଚଳିକ ଖବରନ ଶେଷ ହେଲା। ଜୁହାର।